ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଆଗାଡ଼େ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତି ଆଜି ସୁନାବେଶତୀ ଭକ୍ତମାନଙ୍କୁ ଦର୍ଶନ ଦେବେ। ଶ୍ରୀ ହରିଶୟନ ଏକାଦଶୀ ତିଥିତି ଆଜି ଉପରବେଳା 5 ବଜେନୁ ରାତିର ପାଖାପାଖି 11 ବଜେ ତକ ପ୍ରଭୁ ଶ୍ରୀବଳଭଦ୍ର ଶ୍ରୀଜଗନ୍ନାଥ ଆର୍ ଦେବୀ ସୁଭଦ୍ରା ସୁନାବେଶତୀ ଦର୍ଶନ ଦେବେ। ସୁନାବେଶ ସମିଆତି ରଥ ଉପରେ ପ୍ରଭୁଙ୍କର ସନ୍ଧ୍ୟାଧୂପ ମହାଦୀପ ଆଉ ବନ୍ଦାପନା କରାଯିବା। ରାତି ସୁନାବେଶ ମୈଲମ କରାଯିବାର ସହିତ ମହାପ୍ରଭୁଙ୍କ ଚନ୍ଦନ ଲାଗି ବଡ଼ସିଂହାର ବେଶ ଆଉ ବଡ଼ସିଂହାର ଭୋଗ କରାଯିବା ବୋଲି ଜଣାପଡ଼ିଛି। ମହାପ୍ରଭୁଙ୍କର ଦର୍ଶନ ଲାଗି ଭକ୍ତମାନଙ୍କର ଭିଡ଼ ଲାଗିଛି। ଭକ୍ତମାନେ ଯେନ୍ତା ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ହେଥିଲାଗି ପ୍ରଶାସନ ତରଫ ସବୁ ପ୍ରକାରର ପଦକ୍ଷେପ ନିଆଯାଇଛି। ରଥନ ଆଇବା କାଲ ମହାପ୍ରଭୁମାନଙ୍କର ଅଧର୍ପଣା ନୀତି ହେବା। ଆଇବା ଶୁକ୍ରବାର 19 ତାରିଖ ଦିନ ମହାପ୍ରଭୁଙ୍କର ନୀଳାଦ୍ରି ବିଜେ ନୀତି ହେବା। ସମ୍ବଲପୁରନ ବାହୁଡ଼ା ରଥଯାତ୍ରା ଉତ୍ରୁ ମହାପ୍ରଭୁ ମନ୍ଦିରମାନଙ୍କର ସାମ୍ନାକେ ରଥଟି ପହଞ୍ଚିଛନ୍। ଆଜି ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ବରମପୁରା ରଥ ଉପରେ ସୁନାବେଶତୀ ଭକ୍ତମାନଙ୍କୁ ଦର୍ଶନ ଦେବେ। ଆଇବାକାଲ ଅଧର୍ପଣା ନୀତି ସହିତ ଚତୁର୍ଦ୍ଧା ମୂର୍ତ୍ତି ମନ୍ଦିର ଗମ୍ଭୀରାକେ ବିଜେ କରବାର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁର ସହରର 25 ଜାଗା ସହିତ ଜିଲ୍ଲାର 200 ଅତ୍କା ଜାଗାନ ବାହୁଡ଼ା ରଥଯାତ୍ରା ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନଠାରେ ଗଲାକାଲ ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍। ସମୀକ୍ଷା ସମିଆତି ମୁଖ୍ୟମନ୍ତ୍ରୀ ଯୋଜନାମାନଙ୍କୁ ତୁର୍ତ୍ତି କରିକି ସହର ଲୋକ ଲାଗି ଆଧୁନିକ ସୁବିଧାର ବିକାଶ କରବାକେ ପରାମର୍ଶ ଦେଇଥିଲେ। ସହରମାନଙ୍କର ପାରିପାର୍ଶ୍ୱିକ ବିକାଶ ଆଉ ସ୍ୱଚ୍ଛତା ଉପରେ ଜୋର୍ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଇତାର ଜରିଆ ଗରିବ ଲୋକର ଲାଗି ଭିଭିଭୂମି ଆଉ ଅଲଗା ସୁବିଧା କରାଯାଇପାରବା। ବୈଠକଟି ବିଭାଗ ତରଫ 100 ଦିନର ଏକ୍ସନ ପ୍ଲାନ ଉପସ୍ଥାପନ କରାଯାଇଥିଲା। ଆଇବା 2024-25 ସାଧାରଣ ବଜେଟ୍ ଉପସ୍ଥାପନର ରୂପରେଖ ବାବଦେ ଗଲାକାଲ ଉପରବେଳା ଭୁବନେଶ୍ୱର ଲୋକସେବା ଭବନଠାରେ ସଚିବସ୍ତରୀୟ ବୈଠକ ହୋଇଯାଇଛି। ଏଥି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ଯୋଜନା ଆଉ ସଂଯୋଜକ ବିଭାଗ ତରଫ ନିରନ୍ତର ବିକାଶ ଲକ୍ଷ୍ୟ ଭାରତ ସୂଚକାଙ୍କ 2023-24 ଓଡ଼ିଶାର ସ୍ଥିତି ବାବଦେ ସୂଚନା ଦିଆଯାଇଥିଲା। କ୍ଷୁଦାମୁକ୍ତ ସମାଜ, ଉତ୍ତମ ସ୍ୱାସ୍ଥ୍ୟ, ଗୁଣାତ୍ମକ ଶିକ୍ଷା, ନାରୀ ପୁରୁଷ ସମାନତା, ସଫା ପିଇବାର ପାଇଁ ଜଳସେଚନ, ଜଳବାୟୁ ପରିବର୍ତ୍ତନକେ ନଜରଥି ରଖିକରି କାର୍ଯ୍ୟକ୍ରମ ନିଆଯିବା ଉପରେ ଆଲୋଚନା କରାଯାଇଥିଲା। ବୈଠକଟି ଆଇବା 27 ତାରିଖ ଦିନ ନୂଆଦିଲ୍ଲୀ ନ ହେବାର୍କେ ଥିବା ନୀତି ଆୟୋଗର 9 ନମ୍ବର ସାଧାରଣ ପରିଷଦ ବୈଠକ ଆର୍ ନଭେମ୍ବର ମାସର 4 ନମ୍ବର ଜାତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀ ବିଷେ ବିକଶିତ ଭାରତ 2047 ବିଷେ ଥିବି ଆଲୋଚନା କରାଯାଇଥିଲା। ସଂସଦର ବଜେଟ୍ ଅଧିବେଶନ ଆଗନୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଲୋକସଭା ଆର୍ ରାଜ୍ୟସଭାନ ରାଜନୈତିକ ଦଳ ନେତାମାନଙ୍କ ସହିତ ବୈଠକ କରିବେ। ଆବା 21 ତାରିଖ ଦିନର 11 ବଜେ ନୂଆଦିଲ୍ଲୀ ସଂସଦ ଭବନ ଏନ୍ଏକ୍ସର ମୁଖ୍ୟ କମିଟି କକ୍ଷନ ଇ ସର୍ବଦଳୀୟ ବୈଠକ ହେବା ବୋଲି ଜଣାପଡ଼ିଛି। ଇନ ଜଣାଇ ଦିଆଯାଇପାରେ ଯେ ସଂସଦର ବଜେଟ୍ ଅଧିବେଶନ ଆଇବା 22 ତାରିଖରୁ ମୂଲ ହେବା ଆଉ ସରକାରୀ କାର୍ଯ୍ୟ ଦରକାର ଅନୁସାରେ ଅଧିବେଶନ ଆଇବା ମାସର 22 ତାରିଖ ଦିନ ଶେଷ ହୋଇପାରେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ତରଫ କୁହାଯାଇଛି। ଜାତୀୟ ଶିକ୍ଷାନୀତି 2020ର 4 ନମ୍ବର ବାର୍ଷିକ ଉତ୍ସବ ଉଲ୍ଗୁନେ ଶିକ୍ଷାନୁଷ୍ଠାନମାନଙ୍କେ ଆଇବା 22-28 ତାରିଖ ଭିତରେ ଶିକ୍ଷା ସପ୍ତାହ ପାଳନ କରାଯିବା। ଏ ବାବଦେ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନକେ ଚିଠି ଲେଖାଯାଇଛି। ହେନ୍ତା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇକରି ଫି ଦିନକେ ସ୍ୱତନ୍ତ୍ର ଭାବେ ପାଳନ କରାଯିବା ଲାଗି କୁହାଯାଇଛି। ଆଇବା 22 ତାରିଖ ପହିଲା ଦିନ ଶିକ୍ଷକ ଶିକ୍ଷା ସାମଗ୍ରୀ ଦିବସ ପାଳନ କରାଯିବା ବୋଲି ଜଣାପଡ଼ିଛି। ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫ ଆଇବା 21 ତାରିଖରୁ 31 ତାରିଖ ତକ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବା। ମେଟ୍ରିକ୍ ସହିତ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ଏସ୍ଓଏସ୍ସି ପରୀକ୍ଷା ଭିଲ୍ ମୂଲ ହେବା। 973 ଜଣ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀଙ୍କ ଲାଗି 83 ସେଣ୍ଟର କରାଯାଇଛି। ସେନ୍ତା 24,520 ଏସ୍ଓଏସ୍ସି ପରୀକ୍ଷାର୍ଥୀ 121 କେନ୍ଦ୍ରର ପରୀକ୍ଷା ଦେବେ ବୋଲି ବୋର୍ଡ ତରଫ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲାର ଖଡ଼ିଆଲ କଲ୍ୟାଣ ମଣ୍ଡପନ ଉପଖଣ୍ଡସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଅଭିଯାନ ହୋଇଯାଇଛି। ହେତି ଜିଲ୍ଲା ସ୍ୱାସ୍ଥ୍ୟ ବୋର୍ଡର ନିଷ୍ପତ୍ତି ଅନୁସାରେ ଦିବ୍ୟାଙ୍ଗମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରନ ସୃଷ୍ଟି ହୋଇଥିବା ଲଘୁଚାପ ଏହାଦେ ଦକ୍ଷିଣ ଛତିଶଗଡ଼ ଉପରେ ରହିଛି। ଇ ଲଘୁଚାପର ବଲେ ଆଷ୍ଟାନୁ ବର୍ଷା ବଢ଼ବା। ଆଇବା ଶୁକ୍ରବାର ପଶ୍ଚିମ କେନ୍ଦ୍ରୀୟ ଆର୍ ଆଖରପାଖର ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବା। ଇ ଲଘୁଚାପର ବଲେ ବର୍ଷା ବଢ଼ବା ବୋଲି ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ଆଜି କଳାହାଣ୍ଡି କନ୍ଧମାଳ ସହିତ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କେ ଆର୍ ଆଇବାକାଲ ରାଜ୍ୟର ଦକ୍ଷିଣ ଆର୍ ଉତ୍ତର ଓଡ଼ିଶାନ ବର୍ଷା ହେବାର ଅନୁମାନ କରାଯାଇଛି। ଏଚନିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।